ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଭାରତମାତାର ସୁରକ୍ଷାକୁ ଦେଶ ସର୍ବଦା ପ୍ରାଥମିକତା ଦେଇଆସୁଛି କହିଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ଧାର୍ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ। ରାଜ୍ୟରେ ଏକ ପେଡ୍ ମା କେ ନାମ 2.0 ଅଭିଯାନ ଅଧୀନରେ 75 ଲକ୍ଷ ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ। ଶିଳ୍ପାଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ଚାଲିଛି ପୂଜାର୍ଚ୍ଚନା ଏବଂ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ ଭାରତର ସର୍ବପ୍ରଥମ ଡିଜିଟାଲ 132x33 କେଭି ଗ୍ରିଡ୍ ଲୋକାର୍ପିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଧାର୍ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଏବଂ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ କରିଛନ୍ତି। ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦେଶବ୍ୟାପୀ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ସହାୟତା ରାଶି ଆଜି ପ୍ରଦାନ କରିବେ। ପ୍ରାୟ 10 ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଡି ମାଧ୍ୟମରେ ଅର୍ଥ ପଠାଯିବ। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଉନ୍ନତି ଦିଗରେ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ସୁମନ ଶକ୍ତି ଚାଟ୍ପଟ୍ର ଶୁଭାରମ୍ଭ ସହ ଆଦି କର୍ମଯୋଗୀ ଅଭିଯାନର ଅଂଶସ୍ୱରୂପ ଶ୍ରୀ ମୋଦି ମଧ୍ୟପ୍ରଦେଶ ପାଇଁ ଆଦିସେବା ପର୍ବର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଭାରତ ମାତାର ସୁରକ୍ଷାକୁ ଦେଶ ସର୍ବଦା ପ୍ରାଥମିକତା ଦେଇଆସୁଛି। ଅପରେସନ ସିନ୍ଦୁରରେ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପର ଦୃଢ଼ ଜବାବ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପାକିସ୍ତାନ ସେ ଆୟେ ଆତଙ୍କିଓଂ ନେ ହମାରି ବହନ ବେଟିଓଂ କା ସିନ୍ଦୁର ଉଜାଡ଼ା ଥା। ହମନେ ଅପରେସନ ସିନ୍ଦୁର କରକେ ଆତଙ୍କି ଠିକାନୋଂ କୋ ଉଜାଡ଼ ଦିଆ ହେ। ହମାରେ ବୀର ଜବାନୋଂ ନେ ପଲକ ଝପକତେ ହି ପାକିସ୍ତାନ को घुटनों पर ला दिया। अभी कल ही देश और दुनिया ने देखा है, फिर एक पाकिस्तानी आतंकी ने रो रो कर अपना हाल बताया है। साथियों, ये नया भारत है, ये किसी की परमाणु धमकियों से डरता नहीं है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ସେବା, ସୁଶାସନ ଏବଂ ଜନଭାଗିଦାରିତାକୁ ଗୁରୁତ୍ୱ ଦେଇଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଏବଂ ରାଜ୍ୟରେ ବିକାଶର ଗଙ୍ଗା ପ୍ରବାହିତ ହେଉଛି। ପ୍ରଧାନମନ୍ତ୍ରୀ ସର୍ବଦା ରାଷ୍ଟ୍ର ପ୍ରଥମ ନୀତିରେ ବିଶ୍ୱାସ କରିବା ସହ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ମନ୍ତ୍ରରେ କାର୍ଯ୍ୟ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଗଠନରେ ପୂର୍ବୋଦୟର ବିକାଶକୁ ଗୁରୁତ୍ୱ ଦେବା ସହ ଓଡ଼ିଶାର ଶିକ୍ଷାରୁ ଶିଳ୍ପ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ବିଶ୍ୱରେ ଆଦୃତ ହୋଇପାରିଛି। ପ୍ରଧାନମନ୍ତ୍ରୀଙ୍କ 75ତମ ଜନ୍ମଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 4.5 କୋଟି ଓଡ଼ିଆଙ୍କ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି।
ବିଶ୍ୱର ଜନପ୍ରିୟ ଲୋକନେତା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର 75ତମ ଜନ୍ମଦିନ ଆମେ ଓଡ଼ିଶାରେ ସମସ୍ତେ 75 ଲକ୍ଷ ଗଛ ଲଗେଇକି ପ୍ରଧାନମନ୍ତ୍ରୀଙ୍କୁ ଯୋଉ ଗୋଟିଏ ଅଭିଯାନ ଆରମ୍ଭ କରିଛନ୍ତି ଏକ ପେଡ୍ ମା କେ ନାମ, ସେହି ଅଭିଯାନର ଗୋଟିଏ ବଡ ପଦକ୍ଷେପ ଦୃଷ୍ଟିରୁ ଓଡ଼ିଶାରେ 75 ଲକ୍ଷ ଗଛ ଲଗେଇକି ପ୍ରଧାନମନ୍ତ୍ରୀଙ୍କର ଯୋଉ ପର୍ଯ୍ୟାବରଣ ପ୍ରତି ପ୍ରତିବଦ୍ଧତା ମାଙ୍କ ପ୍ରତି।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆଜି ରାଜ୍ୟବ୍ୟାପୀ ମା ପାଇଁ ଗଛଟିଏ ଏକ ପେଡ୍ ମା କେ ନାମ ପ୍ରୟାସର ଅଂଶସ୍ୱରୂପ 75 ଲକ୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏହି ମହତ୍ ଉଦ୍ଦେଶ୍ୟ ନେଇ ସହଭାଗୀ ହୋଇ ସମସ୍ତ ଜିଲ୍ଲାରେ ଚାରାରୋପଣ ଚାଲିଛି। ସୂଚନା ଅନୁସାରେ ମେରି ଲାଇଫ୍ ପୋର୍ଟାଲରେ ଆଜି ରାଜ୍ୟରେ ଦିନ ଗୋଟାଏ ସୁଦ୍ଧା 54,30,155 ଚାରାରୋପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଏକାମ୍ର ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ପେଡ୍ ମା କେ ନାମ 2.0 କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ କଲେଜ ପରିସରରେ ବୃକ୍ଷରୋପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ସଦାସର୍ବଦା ସେବା ଓ ସମର୍ପଣ ପାଇଁ ବିଶ୍ୱବିଦିତ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱ ଯୋଗୁଁ ଭାରତ ଆଜି ବିଶ୍ୱରେ ଏକ ଶକ୍ତିଶାଳୀ, ଆତ୍ମନିର୍ଭର ଏବଂ ପରିବେଶ ସଚେତନ ଦେଶର ଗୌରବ ହାସଲ କରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟବାସୀଙ୍କ ସହଯୋଗ ଯୋଗୁଁ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣରେ ପୂର୍ବରୁ 6,72,00,000 ଚାରା ରୋପଣ କରାଯାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ସଂସ୍କରଣରେ ରାଜ୍ୟ ସରକାର 7.5 କୋଟି ଚାରା ରୋପଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ କୁଣ୍ଟିଆ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର, ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟେକ ବ୍ୟକ୍ତି ମା'ଙ୍କ ସ୍କୃତି ଓ ସମ୍ମାନରେ ଗଛ ଲଗାଇବାକୁ ପ୍ରୋହାହିତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଚାରା ରୋପଣ ପରେ ଆଗାମୀ 3 ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୌଭାଗ୍ୟର କଥା, ସରକାରଙ୍କର ଏ କାର୍ଯ୍ୟକ୍ରମରେ ଓଡ଼ିଶାର ସବୁ ଜନସାଧାରଣ ସାମିଲ ହେବା, ଛାତ୍ରଛାତ୍ରୀମାନେ ସାମିଲ ହେବା କାରଣରୁ ଆମେ ଭାରତ ବର୍ଷର 4th ସ୍ଥାନ ଅଧିକାର କରିଥିଲେ ଏବଂ 6,72,00,000 ବୃକ୍ଷରୋପଣ କରିପାରିଥିଲେ। ଏ ବର୍ଷ ଏହି ଅଭିଯାନର ଦ୍ୱିତୀୟ ସଂସ୍କରଣରେ 7.5 କୋଟି ଗଛ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସୁଦ୍ଧା 5 କୋଟି ବୃକ୍ଷରୋପଣ ହୋଇସାରିଲାଣି। ସାରା ଓଡ଼ିଶାବାସୀଙ୍କର ମାନନୀୟ ପ୍ରଧାନମନ୍ତ୍ରୀଜୀଙ୍କର ପ୍ରତି ସର୍ବୋତ୍ତମ ଉପହାର।
ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଏକ୍ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଚନ୍ଦନଭାଟି କଲେଜରେ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଭାରତକୁ ଆତ୍ମନିର୍ଭରଶୀଳ କରିବା ଏବଂ 2047 ସୁଦ୍ଧା ବିକଶିତ ଭାରତ ସଂକଳ୍ପ ସାକାର କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସମ୍ବଲପୁର ସୈନିକ ସ୍କୁଲ ପରିସରରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଚାରାରୋପଣ କରିଛନ୍ତି। ଏଥିସହିତ ସମ୍ବଲପୁର ମଝିପାଲିରେ ଆୟୋଜିତ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମିଲ ହୋଇଥିଲେ। ସେଠାରେ ଅନୁଷ୍ଠିତ ସ୍ୱାସ୍ଥ୍ୟମେଳାରେ ଟିବି ନିକ୍ଷୟ ପୋଷଣ ଯୋଜନାର କିଟ୍ ବଣ୍ଟନ କରିଥିଲେ। ଜିଲ୍ଲାରେ ଆଜି 1,75,000 ଚାରାରୋପଣ କରାଯିବା ଲକ୍ଷ୍ୟ ରଖାଯାଇଛି। ସେବା ପକ୍ଷ ସମୟସୀମା ମଧ୍ୟରେ 4,50,000 ଚାରାରୋପଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାୟଗଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲାରେ ପ୍ରାୟ 7,00,000 ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଏକାଧିକ ସ୍ଥାନରେ ଆଜି 75,000 ଚାରାରୋପଣ କରାଯାଇଛି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଶତାଧିକ ସ୍ଥାନରେ ସାମୁହିକ ଚାରାରୋପଣ କାର୍ଯ୍ୟକ୍ରମ ଚାଲିଛି। କନ୍ୟା ସଂକ୍ରାନ୍ତିରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆବିର୍ଭାବ ହୋଇଥିବାରୁ ଆଜି ଭକ୍ତି ଓ ନିଷ୍ଠାର ସହ ଶ୍ରୀ ବିଶ୍ୱକର୍ମାଙ୍କର ପୂଜାର୍ଚ୍ଚନା କରାଯାଉଛି। ବିଶ୍ୱକର୍ମାଙ୍କୁ ନିର୍ମାଣ ଏବଂ ସୃଜନର ଦେବତା ଭାବେ ପୂଜା କରାଯାଇଥାଏ। ଧାର୍ମିକ ତଥ୍ୟ ଆଧାରରୁ ଜଣାଯାଏ ଯେ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଦେବଶିଳ୍ପୀ ବିଶ୍ୱକର୍ମା ସମଗ୍ର ସୃଷ୍ଟି ଅର୍ଥାତ୍ ବିଶ୍ୱଭୁବନ ନିର୍ମାଣ କରିଥିଲେ। ଦେବତାମାନଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର, ବିମାନ ଆଦି ତାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ସ୍ୱର୍ଗର ଅମରାବତୀ ଶ୍ରୀ ବିଶ୍ୱକର୍ମାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ। ଇନ୍ଦ୍ରପୁରୀ, ଦ୍ୱାରିକା, ହସ୍ତିନାପୁର, ସ୍ୱର୍ଗଲୋକ, ସ୍ୱର୍ଣ୍ଣଲଙ୍କା ଆଦି ଶ୍ରୀ ବିଶ୍ୱକର୍ମାଙ୍କ ଶ୍ରେଷ୍ଠ ନିର୍ମାଣର ନିଦର୍ଶନ ବୋଲି ପୁରାଣ ଶାସ୍ତ୍ରରେ କୁହାଯାଇଛି। ବିଶ୍ୱ ନିର୍ମାଣକର୍ତ୍ତା ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନ ଉତ୍ସବ ମୁଖର ହୋଇଛି। ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାର ଶିଳ୍ପାନୁଷ୍ଠାନଗୁଡ଼ିକରେ ବିଶ୍ୱକର୍ମାଙ୍କ ମୃଣ୍ମୟମୂର୍ତ୍ତି ମଣ୍ଡପରେ ପୂଜା ପାଉଛି। ସେହିପରି ନବରଙ୍ଗପୁର ଏବଂ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନରେ ପ୍ରଭୁ ବିଶ୍ୱକର୍ମାଙ୍କର ମୃଣ୍ମୟମୂର୍ତ୍ତି ଶୋଭା ପାଉଛି। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକସ୍ଥିତ ରାମପୁର ଓ ପିଡିସିଏଲ୍ ଦ୍ୱାରା 33 କୋଟି ଟଙ୍କା ବ୍ୟୟରେ ନିର୍ମିତ ଭାରତର ସର୍ବପ୍ରଥମ ଡିଜିଟାଲ 132x33 kV ଗ୍ରିଡ୍କୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଏହି ଗ୍ରିଡ୍ ବ୍ଲକ ଅଞ୍ଚଳର 18 ପଞ୍ଚାୟତର 107 ଗ୍ରାମକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବ। ଜିଏସ୍ଟି ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ଜିଏସ୍ଟି ସଂସ୍କାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନାଗରିକଙ୍କ ଜୀବନକୁ ସରଳ ଏବଂ ସହଜ କରିବା ଲକ୍ଷ୍ୟ ନେଇ ଅନେକ କ୍ଷେତ୍ରରେ ଟିକସ ହାର ହ୍ରାସ ପାଇଁ ନିଷ୍ପତ୍ତି ହୋଇଛି। କେତେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଜିଏସ୍ଟି 12%ରୁ 5%କୁ ହ୍ରାସ କରାଯାଇଛି। ଲୁହା, ଇସ୍କାତ ଓ କାଠରେ ତିଆରି ରୋଷେଇ ସାମଗ୍ରୀ, ଟେବୁଲ ଏବଂ ଶୌଚାଳୟ ଉପଯୋଗୀ ବିଭିନ୍ନ ସାମଗ୍ରୀ ଉପରେ ଟିକସ ହାର 12%ରୁ 5%କୁ ହ୍ରାସ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତମାତାର ସୁରକ୍ଷାକୁ ଦେଶ ସର୍ବଦା ପ୍ରାଥମିକତା ଦେଇଆସୁଛି କହିଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ଧାର୍ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ। ରାଜ୍ୟରେ ଏକ ପେଡ୍ ମା କେ ନାମ 2.0 ଅଭିଯାନ ଅଧୀନରେ 75 ଲକ୍ଷ ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ। ଶିଳ୍ପାଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ଚାଲିଛି ପୂଜାର୍ଚ୍ଚନା। ଏବଂ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ ଭାରତର ସର୍ବପ୍ରଥମ ଡିଜିଟାଲ 132x33 କେଭି ଗ୍ରିଡ୍ ଲୋକାର୍ପିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ନମସ୍କାର।